ଜୁଡିସିଆରି ଆମ ଯୁଗବିନ୍ଦ ଯୁ ରାୟଗଡା ବ୍ରାଞ୍ଚରେ ଦେଲେନି କି ସେ ପିଲା ମାନେ ସବୁ ସେ ତୁମେ କେତେ କ୍ଲୋଜ କି ନାଇଁ ସାର୍ ଆପଣ ନିଜେ ଜାଣିଛନ୍ତି କେତେ
ମୁଁ ଜାଣିଛି।
ବିନ୍ଦ୍ରାସ୍ ଠକିବି ହେଲେ ସେ ମୋଠୁ 200 ଟଙ୍କା ନେଇଥିଲା ହେଲା
ତମେ ତାଙ୍କୁ
ହେଲେ
ଚିହ୍ନିଲ କେମିତି?
ଇଠି ଟ୍ରେନିଂରେ ଭାଇ ଭାଇ ଏକା କହୁଥିଲି ମୁଁ
ଟ୍ରେନିଂରେ?
ତାପରେ ହଁ ଟ୍ରେନିଂ ଆମେ ଯୋଉ ଫାର୍ଷ୍ଟ ଜଏନିଂ ହେଇନଥିଲୁ କି
କେବେ?
ମୁଁ ଟ୍ରେନିଂ ଯାଇନଥିଲି ସାର୍ ଫାର୍ଷ୍ଟ ଟାଇମ୍ ଟ୍ରେନିଂରେ ଗୋବିନ୍ଦ ସାର୍ ଏଟା ଆମେ ସବୁ ଆସିନଥିଲେ କି ରାଜମଣ୍ଡଳ ମୁଁ ସବୁ ଯାଇନଥିଲୁ ତାପରେ ସେଠି ତାଙ୍କର ଅସୁବିଧା ହେଲା ପଇସା ମାଗିଥିଲେ ହଉ ବୋଲି ହେଲେ ମୁଁ ଟିସିଏ ଥିଲି ସେ ଟାଇମ୍ରେ ତାପରେ ମତେ ଗୋଟେ ଦିନ ଅସୁବିଧା ହେଲା ତ ମୁଁ କହିଲି ସାର୍ ଆପଣଙ୍କ ପାଖେ ଅଛି କି ମତେ ଟିକେ ମୋର ପଇସା 100 ଟଙ୍କା ଗୋଟେ ପଠାଇ ଦିଅନ୍ତୁ ବୋଲି କହିଲି ସେଦିନ ମତେ ଟିଫିନ ଖାଇବାକୁ ନଥିଲା ସାର୍ ମତେ ଆଜି କଣ କହିଲେ କି ତମେ ବ୍ରାଞ୍ଚ ଅଲଗା ବ୍ରାଞ୍ଚର ପିଲାମାନଙ୍କୁ ପଇସା ମାଗୁଛ 20 ଟଙ୍କା ମିଶା ପଠାଇ ଦିଅ ଟିଫିନ ସାର୍ ମୋର ଆପଣ ନିଜେ ଦେଖୁଛନ୍ତି ସାର୍ ମୁଁ କେମିତି ଆସୁଛି କେମିତି ରହୁଛି ମୋର ଆପଣ ଭଲସେ ଜାଣିଛନ୍ତି ମୁଁ କେତେ ବିନ୍ଦାସ୍ ଟକେ ଆରେ ମୁଁ ଗୋଟେ 20 ଟଙ୍କା ପାଇଁ କିନା ଲୋକକୁ ଫୋନ କରି ପଇସା ମାଗିବି କି ସାର୍ ଆପଣ ଭାବି ପାରୁଛନ୍ତି
କିଏ କିଏ
ମୋର
କହିଲା?
ବିଏମ୍ ସାର୍ ମତେ ଏତେ ଷ୍ଟାଫ ମାନଙ୍କ ଆଗରେ କହିଲେ ମତେ
କେବେ ଏଟା?
20 ଟଙ୍କା ସକାଳେ 20 ଟଙ୍କା ଗୋଟେ ପଠାଇ ଦିଅ ମୁଁ ଟିଫିନ ଖାଇବି ବୋଲି କହିଲି ପୁଣି ସେ ପିଲାଙ୍କୁ ଡାଇରେକ୍ଟ ଫୋନ କରିଲେ ସାର୍ ମୁଁ ଗୋବିନ୍ଦ ସାର୍ ମୁଁ ଆପଣଙ୍କୁ କେବେ ପଇସା ମାଗିଲି ଟିଫିନ ଖାଇବି ବୋଲି କିନା ଟିକେ କୁହ ତ ବୋଲି କହିଲେ ଆରେ ସେ ରେକର୍ଡିଂ ବି ମୋର ପାଖେ ଅଛି କାହିଁକି ନା ମତେ ମିଛ କଥା ବୋଲି ଭାବେ ନାଇଁ ମାନେ ବୋଲି କିନା ମୁଁ ସେ ରେକର୍ଡିଂ ମୁଁ କହି ନାଇଁ ଆଲି ସାର୍ ବିକ୍ରମ ସାର୍ ମନ ଇଚ୍ଛା ହାତର କଥା ମାନେ ମିଶାଇକିନା କହୁଛନ୍ତି ବୋଲି ସେ ଇଏ କହିଲା ହେଲା ତାପରେ ମତେ ଏତିକି କଷ୍ଟ ଲାଗିଲା ସାର୍ ସକାଳଠୁ ନିକି ମୁଁ ଫିଲ୍ଡ ରେ ଅଛି ଫିଲ୍ଡ ରେ ନା ହଁ ବୋଲି କହିଲେ ମୁଁ ପୁଣି ମିଛ କଥା ମୁଁ ଫିଲ୍ଡ ଯାଉନି ହେଲେ କଲେକ୍ସନ କିଏ କରୁଛି ସାର୍ ମୋର ଗୋଟେ ଝିଅ ପିଲାକୁ ଧଣ୍ଡରା ଦେଇଛନ୍ତି ସାର୍ ମୁଁ ଏକା ଯାଇକିନା ଆସୁଛି ଆକ୍ସିଡେଣ୍ଟ ହେଲା ପରେ ବି ସେଥିପାଇଁ ମୁଁ ରିଜନ ପକେଇଛି ସାର୍ ଆଜି
ତମକୁ ତାହେଲେ ଆଉ କଣ କହିଲେ? ପର୍ସନାଲ ଜିନିଷ କଣ କହିଲେ ମତେ କୁହ। ତମେ କହିଲେ ମୁଁ କଣ ଗୋଟେ ଆକ୍ସନ ନେଇପାରିବି। ତମେ କୁହ ମତେ।
ଆଉ ସେ କଥା ମାନେ ଷ୍ଟାଫ ମାନଙ୍କ ଆଗରେ ଆରେ କୋଉ ପିଲା ସାଙ୍ଗେ ମିଶାଇବାଟା ଏଇ ପିଲା ସେଇ ପିଲା ସହିତ ମିଶାଉଥିବେ ସାର୍ ମତେ ସେ ଜିନିଷ ବେଶୀ ପାଦୁଛି
କଣ ପାଇଁ ତମକୁ କହିବି? କଣ ପାଇଁ କହୁଛନ୍ତି ଏଇସବୁ ଜିନିଷ? ତମେ ଆଗରୁ କିଛି ଏମିତି ଭୁଲ କାମ କିଛି କରିଛ କି?
ନାଇଁ ସାର୍ ମୁଁ କେବେ କିଛି ଭୁଲ କାମ କରି ନାହିଁ
ତ କାହିଁକି ବିଏମ୍ ସାର ତାହେଲେ ଏଇଭଳିଆ କଥା କହୁଛନ୍ତି?
ବିଏମ୍ ସାର୍ ନାଇଁ ସାର୍ ଷ୍ଟାଫ ମାନେ ଆର ବିଏମ୍ ସାର୍ ଏବେ କହୁଛନ୍ତି
କୋଉ ଷ୍ଟାଫ କହୁଛି?
ସବୁ ସାର୍ ସବୁ
ସବୁ ମାନେ
ଯେତିକି ଅଛନ୍ତି ନି କି ଆମର ବ୍ରାଞ୍ଚ ରେ କାମ କରୁଛନ୍ତି ସବୁ
କଣ କହୁଛନ୍ତି? ମୋତେ ପୁରା କ୍ଲିଅରଲି କୁହ କଣ କହୁଛନ୍ତି।
ସେ ଦେବାଶିଷ ସାଙ୍ଗେ ମିଶାଇ ମିଶାଇ କେଚ କେଚ ସେ ଆପଣ କାଲି ବି ଦେଖିଲେ ମୁଁ ଟିକେ ଲିପଷ୍ଟିକ ଲଗାଇଲାରୁ ସେ ସାର୍ ଆସୁଛନ୍ତି ବୋଲି ମଜାକ କରୁଛନ୍ତି ସାର୍ ବାକି ସିରିୟସଲି କଥାକୁ ନେଇକିନା ଏତେ କଥା ମାନେ କହୁଛନ୍ତି ମୁଁ କରିବି ନାହିଁ ସାର୍ ଜବ୍ ମୁଁ ସତ କଥା କହିଲେ ଫିଲ୍ଡ ରେ ଥାଇକିନା ବି ସାର୍ ଫିଲ୍ଡ ରେ ନା ହଁ ବୋଲି କହିଲେ କେମିତି ଲାଗବ ସାର୍ କାମ କରିକି ବି ନେଇକି ନ ଶୁଣିଲା ବୋଲି ଶୁଣିବାକୁ ପଡୁଛି
ଓକେ, କିଛି ମାନେ ଅଲଗା କିଛି ଭାଷା ଭାଷା କିଛି କହୁଛନ୍ତି ମାନେ
ନାଇଁ
ସ୍ଲାମ୍ ଲାଙ୍ଗୁଏଜ କିଛି?
ନାଇଁ ଭାଷା କହିନାହାନ୍ତି କି
ତ ପ୍ରୋବ୍ଲେମ ଆକ୍ଚୁଆଲି ମତେ କୁହ କ'ଣ ମାନେ ତମକୁ ଯୋଉ ପିଲା ନେଇକିରି ଇଏ ସିଏ କରଉଛନ୍ତି ସେଇଟା
ଟର୍ଚର କରୁଛନ୍ତି ସାର୍ ବେଶୀ
ସବୁ ପିଲାମାନେ ନା?
ସବୁ
ଠିକ ଅଛି, ତ ଏଇ ଜିନିଷ ମତେ କାଇଁ ଆଗରୁ ସେୟାର କରୁନ?
ମଜା କରୁଛନ୍ତି ବୋଲି ବୋଲି କି ନାଇଁ ସାର୍ ଏବେ ଭାବନ୍ତୁ ସାର୍ ଏତିକି ଲୋକ ସାମ୍ନାରେ ଯଦି ମୁଁ ମୋର ମମ୍ମି ପାପାକୁ କହିବି 20 ଟଙ୍କା ଲାଗିବ ମତେ ବିଏମ୍ ସାର୍ ଏତେ କଥା କହିବି ଅଲଗା ବ୍ରାଞ୍ଚର ପିଲାକୁ ଫୋନ କରିବି ଆରେ ଟିଫିନ ଖାଇବାକୁ ଏ ଜିନିଷ ଯାକ କହିଲେ କେମିତି ଲାଗବ ସାର୍ ଏ ଜିନିଷ ଯାକ ଭଲ କି ସାର୍ ଟିକେ କୁହନ୍ତୁ ଏ ସବୁ ଷ୍ଟାଫ ଆଗରେ ଆଗରେ ମତେ କହିଲେ ଯେ ମୁଁ ଗୋଟେ 20 ଟଙ୍କା ମିଶା ପଠାଇ ଦିଅ ମୁଁ ଟିଫିନ ଖାଇବି ବୋଲି କହିବି କି ମୋର ମମ୍ମି ପାପା ନାହାନ୍ତି କି ସାର୍ ଏ ଜିନିଷ ମତେ ମୁଁ ସବୁ ବରଦାସ୍ତ କରୁଥିଲି ଏ ଜିନିଷ ଆଜି ମତେ ସକାଳେ କହିଲେ ନା ମୋର ମୁଡ୍ ପୁରା ଅଫ ହେଇଗଲା ସେଥିପାଇଁ ମୁଁ ରିଜାଇନ୍ ଦେଇଦେଲି ନହେଲେ ମତେ ବେଶୀ ଇଚ୍ଛା ଜବ୍ କରିବା ପାଇଁ ନିଜେ ଇଏ ଷ୍ଟାଣ୍ଡ ହେବା ପାଇଁ
ତମେ ଦେଖ
କେତେ ଶୁଣିବି ସାର ଏପଟେ ଶୁଣି ସେପଟେ ଛାଡ଼ିବି ସବୁ ଜିନିଷ ଆଡଜଷ୍ଟ କରି କରି ଆଡଜଷ୍ଟ କରି କରି ମତେ ମନ ଭାଙ୍ଗି ଗଲାଣି ସାର
ମତେ
ଗୋଟେ
କୁହ।
ସାନ ପିଲା ହେଇକିନା ମାନେ ମୁଁ ସାନ ଅଛି ବୋଲିକିନା ମୋର କିଛି ସେଲ୍ଫ ରେସପେକ୍ଟ ନାହିଁ କି ସାର ବ୍ରାଞ୍ଚ ର ସବୁ କାମ କରୁଛି ଫିର ବି ମୋର ଭଲପଣ ଟିକେ ବି ଦେଖାଯାଉ ନାହିଁ କାହାକୁ ମୁଁ କାମରେ ଯଦି ଠକିଥାନ୍ତି ସାର ମୁଁ ମାନି ଯାଇଥାନ୍ତି କାମରେ ବି ମୁଁ ଟୋଟାଲ ଠକୁ ନାହିଁ ମନ ଇଚ୍ଛା କଥାବାର୍ତ୍ତା କଲେ କିଏ ବି କଣ୍ଟ୍ରୋଲ କରିପାରିବ ନାହିଁ ସାର
ତ ମତେ
ଆରେ
କୁହ।
ଏଠି ଉଚ୍ଚା ନିଚା ସାର୍ ଜଣକୁ କହିବେ ମତେ କହିବେ, ତାଙ୍କୁ କହିବେ ନାଇଁ ମତେ କହିବେ, ଦିଦି ମାନେ ବି 2 ଜଣ ଅଛନ୍ତି ତାଙ୍କ ମାନଙ୍କୁ ବି ସାର୍ କହିବେ ସିନା, ଏତେ କହିବେ ନାଇଁ ସାର୍ ମତେ ବେଶୀ କହିବେ, ମାନେ ଏତେ ତଳେ ହେଇକି ନା କହିବେ ମତେ, ଏତେ ଦିନ ଖରାପ ଲାଗଲା ସାର୍ ଆଜି ବେଶୀ ଖରାପ ଲାଗଲା, ଯୋଉ
ଆରେ
ଜିନିଷ
କୋଉ
ସେ
କଥା ନେଇ,
କୋଡ଼ିଏ
କୋଉ କଥା କହିକିରି ନ କହିବେ ତମକୁ, ସେଇ ତଳ କଥା ଯୋଉ କହି କହୁଛ, କୋଉ କଥା ନେଇକିରି କହିବେ ତମକୁ,
ସାର୍
କୋଉ କଥା ନେଇକିରି କହୁଛନ୍ତି, କିନ୍ତୁ ପର୍ସନାଲ ଜିନିଷ ନେଇକିରି କହୁଛନ୍ତି ନା କାମକୁ ନେଇକିରି ଏମିତି କିଛି କହୁଛନ୍ତି।
କାମକୁ ତ ନେଇ କହୁଛନ୍ତି ଆଗ ସାର, ଓବିଏସଲି କହୁଛନ୍ତି, କଲେ ସମୟ ହେଲେ ତ ଓବିଏସଲି ବିଏମ୍ ସାର ଗାଳି କରିବେ, ସେଟା ମନା ନାହିଁ, ମୁଇଁ ସେଟା ଶୋଇଯିବେ ଯେ ଏଇ ଜିନିଷ କିସ୍ତା ସାର, ମୁଁ ଅଲଗା ବ୍ରାଞ୍ଚର ପିଲାକୁ ଫୋନ କରି ପଇସା ମାଗିବି, ଏଇଟା କିସ୍ତା ସାର ସବୁ ଷ୍ଟାଫ ସାମ୍ନାରେ କହିଲେ ଯେ ମତେ
ଓକେ
ଲୋକର ପର୍ସନାଲ ଜିନିଷରେ କି ଭାଇ ସାର, ଆପଣ ଭଲସେ ଜାଣିଛନ୍ତି ମୁଁ କେମିତିକା ଝିଅ, ସବୁବେଳେ ବିନ୍ଦାସ ଥିବି, ମତେ ବେଶୀ ହର୍ଟ ହେଲା ସାର ଆଜି ସବୁ ଷ୍ଟାଫ ଆଗରେ ମତେ କହିଲେ, ଏତେ ଖରାପ ଲାଗଲା ଆଜି ବି, ଆରେ ଦିଦିକୁ ବି ପଠାଇଥିଲେ, ମୋର ପଛ ପଛ ଆଇଲେ ସାର ଆଜି ଫିଲ୍ଡ ଯିବାଟା, ଆରେ ଦିଦିକୁ ବି ପଠାଇଥିଲେ କି ମତେ ଚେକିଂ ଲାଗି ଯାଅ ସେ ଅଛି କି ନା ବୋଲି, ମୁଁ ଥିଲି ସେଠି, ଏତେ ଏତେ କିସ୍ତା ସାର ବୋଲେ ମୁଁ ଭାବୁଛି କି ମୁଁ ଆକେ ଠକୁଛି କି, ସବୁ ପିଲା କୁଆଡେ କୋଉଠି ଯାଉଛନ୍ତି ସବୁ ଜଣା ସାର, ବାକି ମୁଁ ସବୁ ରଖିଛି, କେତେବେଳେ ଟାଇମ ହେଲେ ସବୁ ଏପିପି ସାର ସାମ୍ନାରେ ବାନ୍ତି କରିଦେବି, ସବୁ ପରଦା ଫାସ ହେଇଯିବ, ସେ ପଛ କାନି ଏତିକି ମଦ ପିଇଥିଲେ ସାର, ସେ କମ୍ପ୍ଲେନ ବିଷୟ କିଏ କରିନଥିଲେ, ଏବେ ସାର ନିଜେ ଯାଇକିନା ଦେଖିଲେ, ମୁଁ ଲାଷ୍ଟ ମୋ ନାଁରେ ଧରିଲେ, ସବୁ ପ୍ରତ୍ୟେକ ଜିନିଷରେ ମତେ ଏକା କହୁଛନ୍ତି ସାର, ମତେ ଏଇ ଟୋଟାଲ କାମ କରିବାକୁ ଇଚ୍ଛା ନାହିଁ ନିଆରେ, ଏଇ ଜିନିଷ ପାଇଁ ବେଶୀ
ତମେ
ବାଧୁଛି ସାର,
ଏସବୁ ଜିନିଷ ଯେତେବେଳେ ତମେ ସର୍ଟ ଆଉଟ୍ କଲ, ତମେ ମୋ ଉପରେ କାହିଁକି ମୋତେ ଜଣେଇବ? ଆମେ ତମେ ଯଦି ନ ଜଣେଇବ କେମିତି ଆମେ ଜାଣିବୁ?
ସେ ଦେବାଶିଷ ସାଙ୍ଗେ ସବୁଦିନ ମତେ ମିଶାଉଛନ୍ତି ସାର, ମତେ ବେଶୀ ବାଧୁଛି ସେଟା,
ଠିକ ଅଛି, ବାକି କାମକୁ ନେଇକରି କିଛି ପ୍ରୋବ୍ଲେମ ନାହିଁ ତ?
ନାଇଁ ସାର କାମକୁ ମତେ ବାଧୁ ନାହିଁ, କି ମୁଁ କାମ ଠିକ ସେ କରୁଛି, ଆପଣ ନିଜେ ଦୀପକ ସାରକୁ ବି ଫୋନ କରି ପଚାରନ୍ତୁ ତୁମେ କେମିତି କାମ କରିବି, ବ୍ରାଞ୍ଚ ନିଜେ ସବୁ ମାସରେ ବି ଜିରୋ କରିବି, ଲାଗି ପଡି କରିବି,
ଠିକ ଅଛି, ଆଉ କିଛି ଇସ୍ୟୁ?
ନାଇଁ ସାର ଏତିକି
ଯାହା
ଏକା,
ବି ଇସ୍ୟୁ ହବ, ମୁଁ ଆଜି ତମକୁ କହୁଛି, ଯାହା ବି ଇସ୍ୟୁ ହବ ସବୁ ଜିନିଷ ମୋତେ ଜଣାଅ, ତମେ ଦେଖ କ'ଣ କରୁଛି, ହେଲା?
ହଁ ସାର।
ଠିକ ଅଛି।